ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର। ଏହି ପର୍ଯ୍ୟାୟରେ ପାଞ୍ଚଟି ଲୋକସଭା ଏବଂ 35 ବିଧାନସଭା ଆସନ ପାଇଁ ହେବ ମତଗ୍ରହଣ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଆସନ୍ତାକାଲିଠାରୁ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ। ଆସନ୍ତା 2026-27 ଆର୍ଥିକ ବର୍ଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ କହିଲେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ। ଏବଂ ଚଳିତ ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା। ଦେଶରେ ପଞ୍ଚମ ତଥା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଛି। ଆସନ୍ତା ସୋମବାର ଦିନ ଏହି ପର୍ଯ୍ୟାୟରେ 8 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 49 ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟର 5 ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 35 ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ହେବାକୁ ଥିବା 5 ସଂସଦୀୟ କ୍ଷେତ୍ର ହେଉଛି ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା। ଏହି ପର୍ଯ୍ୟାୟ ନିର୍ବାଚନରେ 79,69,887 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 40,33,992 ଜଣ ପୁରୁଷ ଭୋଟର, 39,35,044 ଜଣ ମହିଳା ଭୋଟର ଏବଂ 851 ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସେହିଦିନ 7:00 ଅପରାହ୍ନ 4 ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ତେବେ କେତେକ ମତଦାନ କେନ୍ଦ୍ରରେ 5 ଓ ଅନ୍ୟ କେତେକ କେନ୍ଦ୍ରରେ 6 ପର୍ଯ୍ୟନ୍ତ ମତଦାନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ପର୍ଯ୍ୟାୟରେ 18-19 ବର୍ଷ ବୟସ ବର୍ଗର ପ୍ରଥମଥର ମତଦାତାଙ୍କ ସଂଖ୍ୟା 2,13,129 ଥିବାବେଳେ 20-29 ବର୍ଷ ବୟସ ବର୍ଗର ଭୋଟରଙ୍କ ସଂଖ୍ୟା 16,98,516 ରହିଛି। ସେହିପରି 85 ବର୍ଷରୁ ଊର୍ଦ୍ଧ 55,822 ଜଣ ମତଦାତା ରହିଥିବାବେଳେ 100 ବର୍ଷରୁ ଊର୍ଦ୍ଧ 1,812 ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା 1,07,823 ଏବଂ 46 ଜଣ ପ୍ରବାସୀ ମତଦାତା ଓ 10,630 ଜଣ ସର୍ଭିସ ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ 9,148 ମତଦାନ କେନ୍ଦ୍ର ଓ 14 ଅତିରିକ୍ତ ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେଗୁଡ଼ିକ ମଧ୍ୟରୁ 8,058 ମତଦାନ କେନ୍ଦ୍ର ଗ୍ରାମାଞ୍ଚଳରେ ରହିଥିବାବେଳେ 1,090 କେନ୍ଦ୍ର ସହରାଞ୍ଚଳରେ ରହିଛି। 1,041 ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବାବେଳେ 25 ମତଦାନ କେନ୍ଦ୍ର ଦିବ୍ୟାଙ୍ଗ କର୍ମଚାରୀମାନେ ପରିଚାଳନା କରିବେ। ଏହି ପର୍ଯ୍ୟାୟରେ 1,541 ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପ୍ରାୟ 870 ଜଣ ଲେଖାଏଁ ଭୋଟର ମତଦାନ କରିବେ। ଏହି ପର୍ଯ୍ୟାୟ ନିର୍ବାଚନରେ 60,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆଜି 17 ବିଧାନସଭା କ୍ଷେତ୍ର ପାଇଁ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବାବେଳେ 18 ବିଧାନସଭା କ୍ଷେତ୍ରର କର୍ମଚାରୀମାନଙ୍କୁ ଆସନ୍ତାକାଲି ଭୋଟ୍ ଗ୍ରହଣ କେନ୍ଦ୍ରକୁ ପଠାଯିବ। ଏହି ପର୍ଯ୍ୟାୟରେ 5 ସଂସଦୀୟ କ୍ଷେତ୍ର ପାଇଁ ମୋଟ 40 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 35 ବିଧାନସଭା କ୍ଷେତ୍ର ପାଇଁ 265 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନରେ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ଏବଂ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା ପାଇଁ ପ୍ରତି ମତଦାନ କେନ୍ଦ୍ରରେ ଆଶାକର୍ମୀଙ୍କ ସମେତ ଜରୁରୀ ଔଷଧପତ୍ର ଏବଂ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି,
ତାରିଖ ଦିନ ଆମର 5 ପାର୍ଲାମେଣ୍ଟ କ୍ଷେତ୍ର ଏବଂ ତତ୍ ଅନ୍ତର୍ଗତ 35 ବିଧାନସଭା କ୍ଷେତ୍ରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ୱେଦର ଯାହା ଆଇଏମ୍ଡି ପ୍ରେଡିକ୍ସନ ଦେଇଛି, ହିଟ୍ ୱେଭ୍ କଣ୍ଡିସନ ୱିଲ୍ ବି ଦେୟାର ଏସ୍ପେସିଆଲି ଇନ୍ 2 ଡିଷ୍ଟ୍ରିକ୍ଟ, ଗୋଟେ ହେଉଛି ସୁନ୍ଦରଗଡ଼ ଆଉ ଗୋଟେ ହେଉଛି ଝାରସୁଗୁଡ଼ା। ମାନେ ଆଜିଠୁ ଟେମ୍ପରେଚର ବଢ଼ିବା ଆରମ୍ଭ ହୋଇଛି, କାଲି ଆହୁରି ଟିକେ ବଢ଼ିବ, 20 ତାରିଖ ଦିନ ଆଉ ଟିକେ ରହିବ ଏବଂ 21 ତାରିଖ ଦିନ ଆକ୍ଚୁଆଲି ଆମେ ଯୋଉ ପ୍ରେଡିକ୍ସନ କରିଛୁ ସେଦିନ ଟେମ୍ପରେଚର ଇନ୍ଫାକ୍ଟ 20 ତାରିଖଠୁ ଅଧିକା ମଧ୍ୟ ରହିବ। ସେଥିପାଇଁ ସଫିସିଏଣ୍ଟ କ୍ୱାଣ୍ଟିଟିର ବ୍ୟାଲଟ ୟୁନିଟ୍, କଣ୍ଟ୍ରୋଲ ୟୁନିଟ୍, ଭିଭିପ୍ୟାଟ୍ ସବୁ କମିଶନ ହୋଇକି ଅଛି। ଆବଶ୍ୟକତା ଠାରୁ 27% ଅଧିକ ବ୍ୟାଲଟ ଆଉ କଣ୍ଟ୍ରୋଲ ୟୁନିଟ୍ କମିଶନିଂ କରାଯାଇଛି ଏବଂ 39% ଭିଭିପ୍ୟାଟ୍ କମିଶନିଂ କରାଯାଇଛି।
ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଲାଗି ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତା ସୋମବାର ଦିନ ଶ୍ରୀ ମୋଦି ପୁରୀ ଗସ୍ତରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ଏକ ନିର୍ବାଚନୀ ରୋଡ୍ ଶୋରେ ଯୋଗଦେବେ। ସେହିଦିନ ପ୍ରଧାନମନ୍ତ୍ରୀ ଅନୁଗୁଳ ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପରେ ଅପରାହ୍ନରେ କଟକଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ 2026-27 ଆର୍ଥିକ ବର୍ଷ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ବୋଲି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଦେଶ ଯେଉଁ ଅଭିବୃଦ୍ଧି ହାରରେ ଆଗକୁ ବଢ଼ୁଛି ତାହା ଆଗାମୀ ଦିନରେ ଜାରି ରହିଲେ ଭାରତ ତୃତୀୟ ଅର୍ଥନୀତିରେ ପରିଣତ ହେବ। ସେ କହିଛନ୍ତି ଗତ 20 ବର୍ଷରେ ଡଲାର ହାରରେ ଅଭିବୃଦ୍ଧି 8% ବୃଦ୍ଧି ପାଇଛି। ବିଶ୍ୱରେ ଦେଖାଦେଇଥିବା ମାନ୍ଦାବସ୍ଥା ଏବଂ କୋଭିଡ୍ ପରିସ୍ଥିତି ସତ୍ତ୍ୱେ ଭାରତର ଅଭିବୃଦ୍ଧି ସନ୍ତୋଷଜନକ ରହିଛି। ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ପାନଗାରିଆ କହିଛନ୍ତି ଭାରତ ଏବେ ଦାରିଦ୍ର୍ୟରୁ ବାହାରକୁ ଆସିଛି। ଆଗାମୀ ଦିନରେ ଦେଶର ବୃହତ ମାନବ ସମ୍ଭଳକୁ କୃଷି କ୍ଷେତ୍ରରୁ ବାହାରକୁ ଆଣି ଶିଳ୍ପ ଏବଂ ସେବା ଦିଗରେ ନିୟୋଜିତ କରିବାର ଆବଶ୍ୟକତା ଉପରେ ସେ ଜୋର୍ ଦେଇଛନ୍ତି। ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତା ଜୁନ୍ ପହିଲାରେ ଯାଜପୁର ଜିଲ୍ଲାର ଗୋଟିଏ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 7 ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଯାଜପୁର ସଂରକ୍ଷିତ ଲୋକସଭା ଆସନ ପାଇଁ 13 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିଧାନସଭା ଆସନ ପାଇଁ 61 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯାଜପୁରରେ ନିର୍ବାଚନ ସ୍ଥିତି ନେଇ ଆମ ସମ୍ଭାଦଦାତା ପ୍ରିୟରଞ୍ଜନ କରଙ୍କ ରିପୋର୍ଟ।
ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ଜିଲ୍ଲାର ଗୋଟିଏ ସଂସଦୀୟ କ୍ଷେତ୍ର ଓ 7 ବିଧାନସଭା ଆସନ ପାଇଁ ମୋଟ 74 ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଯାଜପୁର ସଂରକ୍ଷିତ ଲୋକସଭା ଆସନ ପାଇଁ 13 ନିର୍ବାଚନ ଲଢୁଥିବା ବେଳେ ବିଧାନସଭା ଆସନଗୁଡ଼ିକ ଯଥା ବରୀ ପାଇଁ 8, ସୁକିନ୍ଦାରେ 12, ଯାଜପୁରରେ 6, କୁରେରେ 11, ବିଞ୍ଝାରପୁର ପାଇଁ 4, ବଡ଼ଚଣା ପାଇଁ 9 ଓ ଧର୍ମଶାଳା ଆସନ ପାଇଁ 11 ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନଙ୍କ ପକ୍ଷରୁ ଜନମତକୁ ନିଜ ସପକ୍ଷରେ ନେବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଯାଜପୁର ଜିଲ୍ଲାର 7 ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ସୁକିନ୍ଦା, ବରୀ, ବିଞ୍ଝାରପୁର ଓ ଧର୍ମଶାଳା ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି। ବିଜୁ ଜନତା ଦଳ ସୁକିନ୍ଦା ପାଇଁ ପ୍ରୀତିରଞ୍ଜନ ଘଡ଼େଇଙ୍କ ଉପରେ ଭରସା କରିଥିବାବେଳେ ବିଞ୍ଝାରପୁର ଆସନରୁ ପୂର୍ବଥରର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। ଧର୍ମଶାଳା ଆସନ ପାଇଁ ପୂର୍ବ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କୁ ପୁନର୍ବାର ବିଜେଡି ଟିକେଟ୍ ପ୍ରଦାନ କରିଛି। ବରୀ ଆସନରେ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସୁକିନ୍ଦା ବିଧାନସଭା ଆସନ ପାଇଁ ମୋଟ 12 ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ କଂଗ୍ରେସ ପକ୍ଷରୁ ବିଭୂଷଣ ରାଉତ ଓ ବିଜେପି ପକ୍ଷରୁ ପ୍ରଦୀପ ବଡ଼ସାମନ୍ତ ନିର୍ବାଚନ ଲଢୁଛନ୍ତି। ବିଞ୍ଝାରପୁର ଆସନ ପାଇଁ ମୋଟ 4 ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସର କନକଲତା ମଲ୍ଲିକ ଓ ବିଜେପି ପକ୍ଷରୁ ବବିତା ମଲ୍ଲିକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବରୀ ଆସନ ପାଇଁ 8 ପ୍ରାର୍ଥୀ ଲଢୁଥିବାବେଳେ ବିଜେପି ପକ୍ଷରୁ ଉମେଶ ମଲ୍ଲିକ ଓ କଂଗ୍ରେସ ପକ୍ଷରୁ ଦେବାଶିଷ ନାୟକ ପ୍ରାର୍ଥୀ ହୋଇଛନ୍ତି। ଧର୍ମଶାଳା ଆସନ ପାଇଁ ମୋଟ 11 ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ କଂଗ୍ରେସ ପକ୍ଷରୁ କିଷାନ ପଣ୍ଡା ଓ ବିଜେପି ପକ୍ଷରୁ ସ୍କୃତିରେଖା ପହି ପ୍ରାର୍ଥୀ ହୋଇଛନ୍ତି।
ଚଳିତ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା ସିପେଟ୍ 2024 ଚଳିତ ବର୍ଷ ଜୁଲାଇ 3-14 ପର୍ଯ୍ୟନ୍ତ ଆୟୋଜିତ ହେବ। ସୂଚନା ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର 114 ଶିକ୍ଷାନୁଷ୍ଠାନରେ ଚଳିତ ବର୍ଷ 28,954 ପିଜି ସିଟ୍ରେ ନାମ ଲେଖାଯିବ। ପୂର୍ବ ବର୍ଷ ତୁଳନାରେ 1,138 ପିଜି ସିଟ୍ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଏହି ପ୍ରକ୍ରିୟାରେ ଚଳିତଥର ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି। ଗତବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ସ୍ୱତନ୍ତ୍ର ଭାବେ ଏକକ ପିଜି ପ୍ରବେଶିକା କରାଯାଇଥିଲା। ଏହି ପ୍ରବେଶିକା ପରୀକ୍ଷା ଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଜରିଆରେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟରେ ହେବାକୁ ଥିବା ବାକି ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ସଖୀ ବୁକ୍ରେ ମହିଳା ପୋଲିଂ ଏଜେଣ୍ଟକୁ ନିଯୁକ୍ତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଧଳ କହିଛନ୍ତି ରାଜନୈତିକ ଦଳଗୁଡ଼ିକ ପୋଲିଂ ଏଜେଣ୍ଟମାନଙ୍କୁ ପରିଚୟପତ୍ର ପ୍ରଦାନ କରିବେ। ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଯେପରି ବ୍ୟାହତ ନ ହୁଏ ସେଥିପାଇଁ ସବୁ ରାଜନୈତିକ ଦଳ ଏବଂ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ଧଳ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେଉଛି ପ୍ରଚାର। ଏହି ପର୍ଯ୍ୟାୟରେ 5 ଲୋକସଭା ଏବଂ 35 ବିଧାନସଭା ଆସନ ପାଇଁ ହେବ ମତଗ୍ରହଣ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଆସନ୍ତାକାଲିଠାରୁ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ। ଆସନ୍ତା 2026-27 ଆର୍ଥିକ ବର୍ଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ କହିଲେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ। ଏବଂ ଚଳିତ ବର୍ଷର ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ପ୍ରସାରଣ ସନ୍ଧ୍ୟା 6:45 ରେ।